ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଗସ୍ତ. ଅପରେସନ୍ ସିନ୍ଦୁର ଅବସରରେ ସମଗ୍ର ବିଶ୍ୱ ଆତ୍ମନିର୍ଭରଶୀଳ ଭାରତର ଶକ୍ତିକୁ ଦେଖିଛି, କହିଲେ ପ୍ରଧାନମନ୍ତ୍ରୀ. ଦେଶର ପ୍ରତିରକ୍ଷା ରପ୍ତାନୀ ଆସନ୍ତା 2029 ସୁଦ୍ଧା 50,000 କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ. ରୁଷର କାମଚଟକା ଉପଦ୍ୱୀପର ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳରେ 8.7 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ଏବଂ 2026 ଏଫ୍ସି ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନ, ଭିଏତନାମ ଏବଂ ଚାଇନିଜ୍ ତାଇପେ ସହିତ ଗ୍ରୁପ୍ ସିରେ ସ୍ଥାନିତ ହେଲା ଭାରତ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଗସ୍ତରେ ଯିବେ. ପଶ୍ଚିମବଙ୍ଗର କଲ୍ୟାଣୀସ୍ଥିତ ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ. ଝାଡ଼ଖଣ୍ଡ ଦେଓଘରସ୍ଥିତ ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ପରେ ରାଷ୍ଟ୍ରପତି ଧାନବାଦ ଆଇଆଇଟି ଇଣ୍ଡିଆନ୍ ସ୍କୁଲ ଅଫ୍ ମାଇନ୍ସର 45ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱର କୌଣସି ନେତା ଭାରତକୁ ଅପରେସନ୍ ସିନ୍ଦୁର ବନ୍ଦ କରିବାକୁ କହିନାହାନ୍ତି. ଆମେରିକା ଚାପରେ ପାକିସ୍ତାନ ସହିତ ଯୁଦ୍ଧବିରତି ପାଇଁ ଭାରତ ରାଜି ହୋଇଥିବା ବିରୋଧୀ ସଦସ୍ୟଙ୍କ ଅଭିଯୋଗ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ଲୋକସଭାରେ ଅପରେସନ୍ ସିନ୍ଦୁର ଉପରେ ଚାଲିଥିବା ଆଲୋଚନାର ଗତକାଲି ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପାକିସ୍ତାନ ଭାରତକୁ ଅପରେସନ୍ ସିନ୍ଦୁର ବନ୍ଦ କରିବାକୁ ଅନୁରୋଧ କରିଥିଲା. ପହଲଗାମ୍ ଆତଙ୍କବାଦୀ ପରିପ୍ରେକ୍ଷୀରେ ଭାରତ ପାକିସ୍ତାନକୁ ଉପଯୁକ୍ତ ଜବାବ ଦେଇଥିଲା. ଭାରତୀୟ ସଶସ୍ତ୍ର ବାହିନୀ ମାତ୍ର 22 ମିନିଟ୍ର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା. ପାକିସ୍ତାନର ପରମାଣୁ ଧମକାଗରେ ନତମସ୍ତକ ହେବ ନାହିଁ ବୋଲି ସମଗ୍ର ବିଶ୍ୱକୁ ଭାରତ ସ୍ୱଷ୍ଟ ବାର୍ତ୍ତା ପ୍ରଦାନ କରିଛି. ଅପରେସନ୍ ସିନ୍ଦୁର ଅବସରରେ ସମଗ୍ର ବିଶ୍ୱ ଆତ୍ମନିର୍ଭରଶୀଳ ଭାରତର ଶକ୍ତିକୁ ଦେଖିଛି ଏବଂ ସ୍ୱଦେଶୀ ନିର୍ମିତ ଡ୍ରୋନ୍ ଓ କ୍ଷେପଣାସ୍ତ୍ର, ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳାକୁ ପ୍ରତିହତ କରିପାରିଛି.
हमें गर्व है कि सफलता के हमने रखना चाहिए. भारत ने 6 मई रात और 7 मई सुबह जैसा तय किया था वैसी कार्रवाई की. पाकिस्तान कुछ नहीं कर पाया. 22 मिनट में 22 अप्रैल का बदला निर्धारित लक्ष्य के साथ हमारी सेना ने ले लिया.
ଏହି ଆଲୋଚନାରେ ପୂର୍ବରୁ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ, ଦେଶର ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ସହ ସେମାନଙ୍କୁ ସହଯୋଗ ପ୍ରଦାନ କରିଥିବା ଲୋକଙ୍କୁ ମଧ୍ୟ ଲକ୍ଷ୍ୟ କରି ଆକ୍ରମଣ କରିଥିଲା. ପାକିସ୍ତାନର 9 ଆତଙ୍କବାଦୀ ସ୍ଥଳକୁ ଧ୍ୱଂସ କରିବା ସହ 100ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା. କୌଣସି ପାକିସ୍ତାନୀ ନାଗରିକଙ୍କର ଏଥିରେ ମୃତ୍ୟୁ ହୋଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି. ଏହି ଆଲୋଚନାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ. ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ଲୋକସଭାକୁ ଆଜି ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ରାଜ୍ୟସଭାରେ ମଧ୍ୟ ଗତକାଲି ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତର ଶକ୍ତିଶାଳୀ ସଫଳ ତଥା ନିର୍ଣ୍ଣାୟକ ପଦକ୍ଷେପ ଅପରେସନ୍ ସିନ୍ଦୁର ଉପରେ ବିଶେଷ ଆଲୋଚନା ହୋଇଛି. ଆଲୋଚନା ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାମ୍ମୁ କାଶ୍ମୀରରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସହିତ ଜଡ଼ିତ 3 ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବାରୁ ଭାରତୀୟ ସେନା ଏବଂ ସୁରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି. ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ଅପରେସନ୍ ସିନ୍ଦୁର ପ୍ରତିପାଦନ କରିଥିଲା. ଭବିଷ୍ୟତରେ ପାକିସ୍ତାନ ଦୁଃସାହସିକ କାର୍ଯ୍ୟ କରିବାକୁ ସାହସ କଲେ ଭାରତ ଏହାର ଅପରେସନ୍ ସିନ୍ଦୁର ପୁନଃ ଆରମ୍ଭ କରିବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି. ଦେଶରେ ନିର୍ମିତ ପ୍ରତିରକ୍ଷା ଉତ୍ପାଦ ଚଳିତ ବର୍ଷ 100 ଦେଶକୁ ରପ୍ତାନୀ କରାଯାଇଛି. ପ୍ରତିରକ୍ଷା ରପ୍ତାନୀ 30,000 କୋଟି ଟଙ୍କାରେ ପହଞ୍ଚିଛି ଏବଂ ଆସନ୍ତା 2029 ସୁଦ୍ଧା ଏହା 50,000 କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି. ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ସରକାରଙ୍କ ଗୁଇନ୍ଦା ବିଫଳତା ନେଇ ଅଭିଯୋଗ କରିଥିଲେ. ଏହି ଆଲୋଚନାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ. ପରେ ରାଜ୍ୟସଭା ଉପାଧ୍ୟକ୍ଷ ଆଜି ପୂର୍ବାହ୍ନ 11 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି. ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ପକ୍ଷରୁ ଆଜି ନାସା ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡର ନିସାର ସାଟେଲାଇଟ୍ର ଉତ୍କ୍ଷେପଣ କରାଯିବ. ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ସନ୍ଧ୍ୟା 5:40 GSLV F-16 ରକେଟ୍ ମାଧ୍ୟମରେ ଏହି ସାଟେଲାଇଟ୍କୁ ଉତ୍କ୍ଷେପଣ କରାଯିବ. ଏଥିପାଇଁ ଗତକାଲି ଅପରାହ୍ନ 2:10 ଅବଗଣନା ଆରମ୍ଭ ହୋଇଛି. ପ୍ରତି 12 ଦିନରେ ସମଗ୍ର ପୃଥିବୀକୁ ତର୍ଜମା କରିବା ଏହି ମିଶନର ଲକ୍ଷ୍ୟ. ଜଳବାୟୁ ପରିବର୍ତ୍ତନ ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ପ୍ରକ୍ରିୟା ସମ୍ପର୍କିତ ଫଟୋଚିତ୍ର ଏହି ସାଟେଲାଇଟ୍ ପ୍ରଦାନ କରିବ ବୋଲି ଜଣାପଡ଼ିଛି। ପ୍ରାକୃତିକ ବିପର୍ଯ୍ୟୟ, ପରିବେଶଗତ ଅବକ୍ଷୟ, ଭୂକମ୍ପ ଭଳି ଗତିଶୀଳ ପ୍ରକ୍ରିୟାଗୁଡ଼ିକୁ ଏହି ସାଟେଲାଇଟ୍ ନିରୀକ୍ଷଣ କରିବା ସହ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷର କାମଚଟକା ଉପଦ୍ୱୀପର ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳରେ 8.7 ତୀବ୍ରତା ବିଶିଷ୍ଟ ଭୂକମ୍ପ ଆଜି ଭୋରରୁ ଅନୁଭୂତ ହୋଇଛି। ସମୁଦ୍ର ତଟଠାରୁ ପ୍ରାୟ 136 କିଲୋମିଟର ଦୂରରେ 19 କିଲୋମିଟର ଗଭୀରତାରେ କେନ୍ଦ୍ରୀଭୂତ ହୋଇଥିବା ଏହି ଭୂକମ୍ପ ଜାପାନର 2011 ଶକ୍ତିଶାଳୀ ଭୂକମ୍ପଠାରୁ ଅଧିକ ତୀବ୍ର ବୋଲି ଆକଳନ କରାଯାଇଛି। ରୁଷ ଏବଂ ଜାପାନର କିଛି ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। କାମଚଟକା ଉପଦ୍ୱୀପରେ ପ୍ରାୟ 4 ମିଟର ଉଚ୍ଚ ଢେଉ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଭୂକମ୍ପ ପରେ ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଜାତୀୟ ପାଣିପାଗ ସେବା ଦକ୍ଷିଣ ଆଲାସ୍କା ଏବଂ ଆଲ୍ୟୁଟିଆନ୍ ଦ୍ୱୀପପୁଞ୍ଜର କେତେକ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରିଛି। ରୁଷର ସାଖାଲିନ୍ ଦ୍ୱୀପରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତକାଲି ସଞ୍ଚାର ସାଥୀ ମୋବାଇଲ୍ ଆପ୍ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ହିନ୍ଦୀ ଏବଂ 21 ଆଞ୍ଚଳିକ ଭାଷାରେ ଏହି ଆପ୍ ବ୍ୟବହାର କରାଯାଇପାରିବ। ଦେଶର ବିଭିନ୍ନ ଅଞ୍ଚଳରେ ଆପ୍ର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସନ୍ଦିଗ୍ଧ ଯୋଗାଯୋଗକୁ ଚିହ୍ନଟ କରିବା, ହଜିଯାଇଥିବା କିମ୍ବା ଚୋରି ହୋଇଥିବା ଫୋନ୍ର ବ୍ୟବହାରକୁ ବନ୍ଦ କରିବା ଏବଂ ଅନଧିକୃତ ମୋବାଇଲ୍ ସଂଯୋଗକୁ ଯାଞ୍ଚ କରିବାରେ ଏହି ଆପ୍ ବିଶେଷ ସହାୟକ ହୋଇଥାଏ। ଟେଲିକମ୍ ସମ୍ବନ୍ଧୀୟ ସାଇବର ଠକେଇକୁ ପ୍ରତିହତ କରିବାରେ ଏହି ଆପ୍ ବିଶେଷ ସହାୟକ ହେବ ବୋଲି କୁହାଯାଇଛି। ନୂଆଦିଲ୍ଲୀଠାରେ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ସିନ୍ଧିଆ ଏହାର ଶୁଭାରମ୍ଭ କରିଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି 2025 ଭାରତର ଅଭିବୃଦ୍ଧି 6.7% ଏବଂ 2026 6.4% ରହିବ ବୋଲି ଆକଳନ କରିଛି। ଦେଶର ଅର୍ଥନୈତିକ ପରିସ୍ଥିତି ଏବଂ ସାମ୍ପ୍ରତିକ ତଥ୍ୟ ଆଧାରରେ ଆଇଏମ୍ଏଫ୍ ଏହି ଆକଳନ କରିଥିବା ଜଣାପଡ଼ିଛି। ପୂର୍ବରୁ ଭାରତର ଜିଡିପି ଅଭିବୃଦ୍ଧି 2025 ପାଇଁ 6.2% ଏବଂ 2026 ପାଇଁ 6.3% ରହିବ ବୋଲି ଆକଳନ କରିଥିଲା। 2025 ପାଇଁ ବିଶ୍ୱ ଅଭିବୃଦ୍ଧି 3% ଏବଂ 2026 ପାଇଁ 3.1% ରହିବ ବୋଲି ଆଇଏମ୍ଏଫ୍ ଅନୁମାନ କରିଛି। 2026 ଏଫ୍ସି ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତା ପାଇଁ ଗ୍ରୁପ୍ ସିରେ ଭାରତ ସ୍ଥାନିତ ହୋଇଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଗ୍ରୁପ୍ ଏରେ ଜାପାନ, ଭିଏତନାମ ଏବଂ ଚାଇନିଜ୍ ତାଇପେ ରହିଛନ୍ତି। ଅଷ୍ଟ୍ରେଲିଆର ସିଡ୍ନୀ ଟାଉନ୍ହଲ୍ଠାରେ ଗ୍ରୁପ୍ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଗ୍ରୁପ୍ ଏରେ ଅଷ୍ଟ୍ରେଲିଆ, କୋରିଆ ଗଣରାଜ୍ୟ, ଇରାନ ଏବଂ ଫିଲିପାଇନ୍ସ ରହିଥିବା ବେଳେ ଗ୍ରୁପ୍ ବିରେ ଡିପିଆର୍ କୋରିଆ, ଚୀନ୍ ପିଆର୍, ବାଂଲାଦେଶ ଏବଂ ଉଜ୍ବେକିସ୍ତାନ ରହିଛନ୍ତି। ମାକାଉ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ସଫଳ ଶୁଭାରମ୍ଭ କରିଛନ୍ତି। ପୁରୁଷ ଯୋଡ଼ିବର୍ଗରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ମାଲେସିଆ ଯୋଡ଼ିଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକ ବର୍ଗରେ ଭାରତର ଅନମୋଲ ଖର୍ବ ଏବଂ ତସ୍ନିମ୍ ମୀର ବିଜୟୀ ହୋଇଛନ୍ତି। ମିଳିତ ବର୍ଗରେ ଟି ହେମା ନାଗେନ୍ଦ୍ର ବାବୁ ଏବଂ ପ୍ରିୟା କୁଞ୍ଜେନବାମ୍ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଡୁରାଣ୍ଡ କପ୍ 2025 ପ୍ରତିଯୋଗିତାର ଗ୍ରୁପ୍ ସି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଜାମସେଦପୁର ଏଫ୍ସି ବିଜୟୀ ହୋଇଛି। ଝାଡ଼ଖଣ୍ଡର ଜିଆର୍ଡି ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜାମସେଦପୁର ଏଫ୍ସି ଇଣ୍ଡିଆନ୍ ଆର୍ମି ଏଫ୍ଟି ଦଳକୁ 1-0 ଗୋଲ୍ରେ ପରାସ୍ତ କରିଛି। ଜାମସେଦପୁର ଏଫ୍ସି ଲିଗ୍ ପର୍ଯ୍ୟାୟରେ କ୍ରମାଗତ 2 ମ୍ୟାଚ୍ରେ ବିଜୟ ହାସଲ କରି ଗ୍ରୁପ୍ ସି ତାଲିକାର ଶୀର୍ଷ ସ୍ଥାନରେ ରହିଛି। ବିହାର, ପୂର୍ବ ରାଜସ୍ଥାନ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ କହିଛି। ଛତିଶଗଡ଼ର କେତେକ ଅଞ୍ଚଳ, ପୂର୍ବ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର କେତେକ ଅଞ୍ଚଳରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା 7 ମଧ୍ୟରେ କେରଳ, ମାହେ, ଲାକ୍ଷାଦ୍ୱୀପ, କର୍ଣ୍ଣାଟକ, ରାୟଲସୀମା, ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳ, ୟେନମ୍ ଏବଂ ତେଲେଙ୍ଗାନାର ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 3 ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଆରବ ସାଗର ଏବଂ ବଙ୍ଗୋପସାଗରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜିଠାରୁ 3 ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଗସ୍ତ। ଅପରେସନ୍ ସିନ୍ଦୁର ଅବସରରେ ସମଗ୍ର ବିଶ୍ୱ ଆତ୍ମନିର୍ଭରଶୀଳ ଭାରତର ଶକ୍ତିକୁ ଦେଖିଛି, କହିଲେ ପ୍ରଧାନମନ୍ତ୍ରୀ। ଦେଶର ପ୍ରତିରକ୍ଷା ରପ୍ତାନୀ ଆସନ୍ତା 2029 ସୁଦ୍ଧା 50,000 କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷର କାମଚଟକା ଉପଦ୍ୱୀପର ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳରେ 8.7 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ଏବଂ 2026 ଏଫ୍ସି ମହିଳା ଏସିଆ କପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନ ଭିଏତନାମ ଏବଂ ଚାଇନିଜ୍ ତାଇପେ ସହିତ ଗ୍ରୁପ୍ ସିରେ ସ୍ଥାନିତ ହେଲା ଭାରତ। ସମ୍ବାଦ ଶେଷ ହେଲା।